ଦ୍ୱିତୀୟ ସାମୁଏଲ ଚାରି ପର୍ବ ଆଉ ସାଉଲଙ୍କର ପୁତ୍ର ଇସବୋଶତ ଯେତେବେଳେ ଶୁଣିଲା ଯେ ହିବ୍ରଣରେ ଅବନର ମରିଅଛି, ସେତେବେଳେ ତାହାର ହସ୍ତ ଦୁର୍ବଳ ହେଲା ଏବଂ ସମୁଦାୟ ଇସ୍ରାଏଲ ନିରାଶ ହେଲେ। ପୁଣି ସାଉଲଙ୍କର ପୁତ୍ର ଇସବୋଶତର ଦୁଇଜଣ ଦଳପତି ଥିଲେ, ଜଣକର ନାମ ବାନା ଓ ଅନ୍ୟର ନାମ ରେଖବ। ଏମାନେ ବିନ୍ୟାମିନ ବଂଶଜାତ ବେରୋତୀୟ ରିମୋନର ପୁତ୍ର, କାରଣ ବେରୋତ ମଧ୍ୟ ବିନ୍ୟାମିନର ଅଧିକାରରେ ଗଣିତ। ମାତ୍ର ବେରୋତୀୟମାନେ ଗୀତୟମକୁ ପଳାଇଲେ ଓ ସେହି ସ୍ଥାନରେ ଆଜି ପର୍ଯ୍ୟନ୍ତ ବାସ କରୁଅଛନ୍ତି। ସାଉଲଙ୍କର ପୁତ୍ର ଜୋନାଥନଙ୍କର ଗୋଟିଏ ପୁତ୍ର ଥିଲା, ତାହାର ଦୁଇ ପାଦ ଛୋଟା। ଜିସ୍ରିଏଲରୁ ସାଉଲ ଓ ଜୋନାଥନର ବିଷୟକ ସମ୍ବାଦ ଆସିବା ବେଳେ ତାହାକୁ ପାଞ୍ଚ ବର୍ଷ ହୋଇଥିଲା। ପୁଣି ତାହାର ସେବିକା ତାହାକୁ ନେଇ ପଳାଇଲା, ମାତ୍ର ପଳାଇବା ପାଇଁ ଚଞ୍ଚଳ ହେବାରୁ ପିଲା ପଡ଼ିଯାଇ ଛୋଟା ହେଲା। ତାହାର ନାମ ମଫିବୋଶତ। ଏଥିଉତ୍ତାରେ ଇସବୋଶତ ମଧ୍ୟାହ୍ନ ସମୟରେ ବିଶ୍ରାମ ନେବାବେଳେ ବୋରୋତେୟ ରିମୋନର ପୁତ୍ର ରେଖବ ଓ ବାନାଯାଇ ପ୍ରାୟ ଖରାବେଳେ ତାହାର ଗୃହରେ ଉପସ୍ଥିତ ହେଲେ। ପୁଣି ସେମାନେ ସେଠାରେ ପ୍ରବେଶ କରି ଗହମ ଆଣିବା ଛଳରେ ଗୃହ ଭିତରକୁ ଯାଇ ତାହାର ପେଟରେ ଆଘାତ କଲେ। ତହୁଁ ରେଖବ ଓ ତାହାର ଭାଇ ବାନା ପଳାଇଗଲେ। ଏରୂପ ହେଲା ଯେ ସେମାନେ ଗୃହ ଭିତରକୁ ଆସି ସେ ଆପଣା ଶୟନ ଗୃହରେ ଶଯ୍ୟା ଉପରେ ଶୋଇଥିବା ସମୟରେ ତାହାକୁ ଆଘାତ କରି ବଧ କଲେ ଓ ତାହାର ମସ୍ତକ କାଟି ସେହି ମସ୍ତକ ନେଇ ଆରାବା ନାମକ ଅର୍ଥାତ୍ ଜର୍ଦ୍ଦନ ଉପତ୍ୟକା ଦେଇ ରାତ୍ରିସାରା ଗମନ କଲେ। ଏଉତାରେ ସେମାନେ ଇସବୋଶତର ମସ୍ତକ ହିବ୍ରଣରେ ଦାଉଦଙ୍କ କତିକି ଆଣିଲେ ଓ ରାଜାଙ୍କୁ କହିଲେ, ଦେଖନ୍ତୁ, ଆପଣଙ୍କ ପ୍ରାଣ ଅନ୍ୱେଷଣକାରୀ ଶତ୍ରୁ ଯେ ସାଉଲ, ତାଙ୍କର ପୁତ୍ର ଇସବୋଶତର ମସ୍ତକ ଏହି। ସଦାପ୍ରଭୁ ଆଜି ଆମ ପ୍ରଭୁ ମହାରାଜାଙ୍କ ପକ୍ଷରେ ସାଉଲ ଓ ତାଙ୍କର ବଂଶଠାରୁ ପରିଶୋଧ ନେଇଅଛନ୍ତି। ମାତ୍ର ଦାଉଦ ବେରୋତୀୟ ରିମୋନର ପୁତ୍ର ରେଖବକୁ ଓ ତାହାର ଭାଇ ବାନାକୁ ଉତ୍ତର ଦେଇ କହିଲେ ଯେ ସମୁଦାୟ କ୍ଲେଶରୁ ମୋ ପ୍ରାଣକୁ ମୁକ୍ତ କରିଅଛନ୍ତି ସେହି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ କହୁଅଛି। ଯେତେବେଳେ ଜଣେ ଆପଣାକୁ ଶୁଭ ବାର୍ତ୍ତାବାହକ ମନେ କରି ମୋତେ କହିଲା, ଦେଖନ୍ତୁ ସାଉଲ ମରିଅଛି, ସେତେବେଳେ ମୁଁ ତହିଁର ପୁରସ୍କାର ଦେବା ନିମନ୍ତେ ତାହାକୁ ଧରି ସିକଲକ୍ଠାରେ ବଧ କଲେ। ତେବେ ଯେଉଁମାନେ ଧାର୍ମିକ ଲୋକକୁ ତାହାର ନିଜ ଗୃହ ଭିତରେ ତାହାର ଶଯ୍ୟା ଉପରେ ମାରି ପକାଇଅଛନ୍ତି, ଏପରି ଦୁଷ୍ଟ ଲୋକଙ୍କୁ କି ତତ୍ୱଧିକ ନ କରିବି? ଏବେ ମୁଁ କି ତୁମ୍ଭମାନଙ୍କ ହସ୍ତରୁ ତାହାର ରକ୍ତର ପରିଶୋଧ ନ ନେବି ଓ ପୃଥିବୀରୁ ତୁମ୍ଭମାନଙ୍କୁ ଉଚ୍ଛିନ୍ନ ନ କରିବି? ତହିଁରେ ଦାଉଦ ଆପଣା ଯୁବାମାନଙ୍କୁ ଆଜ୍ଞା ଦିଅନ୍ତେ। ସେମାନେ ସେମାନଙ୍କୁ ବଧ କଲେ, ଆଉ ସେମାନଙ୍କର ହସ୍ତ ଓ ପାଦ ଛେଦନ କରି ହିବ୍ରଣର ପୁଷ୍କରିଣୀ ନିକଟରେ ଟଙ୍ଗାଇ ଦେଲେ। ମାତ୍ର ସେମାନେ ଇସବୋତର ମସ୍ତକ ନେଇ ହିବ୍ରଣରେ ଅବନରର କବରରେ କବର ଦେଲେ।